आकाशवाणी संबलपुर आंचलिक खबर पढ़ुचन सुप्रति मिश्र जुहार। पहला मुख्य खबर, विधानसभा न चली ओडिशा जनविश्वास बिल 2025 उपरे आलोचना, राज्य आस्थानुमूल है धान किना, संबलपुर उद्घाटित जातीय सड़क साइकिल चला प्रतियोगिता 2025 आउ प्रदूषण समस्या समाधान लगी नुआ सूचना आउ जनभागीदारी वार्ता नहीं आज पालन होउछि जातीय प्रदूषण नियंत्रण दिवस। एथर पूरा खबर, विधानसभा न ओडिशा जनविश्वास बिल 2025 के नेकिरी आलोचना चली। विरोधी दल तरफ विधायक गणेश्वर बेहरा, रणेन्द्र प्रताप स्वाई, ध्रुवचरण साहू, गौतम बुद्ध दास, सीएस राजन एक्का, सोफिया फिरदोस प्रमुख आलोचना थी भाग नहीं। सेन्ता शासक दल तरफ बिल सपक्ष थी विधायक इराशिष आचार्य, बाबू सिंह और फकीरमोहन नायक प्रमुख जुक्ति उपस्थापन करते। विधानसभा न आज बिल पारित हेबार आस कराउछे। सूचना अनुसार विधानसभा न गलाकाल उपरवेला ओडिशा जनविश्वास बिल 2025 आगत होता। बिल के विचार के नेबार लगी मंत्री संपत चंद्र स्वईं आज प्रस्ताव रखिथिले। विधानसभा शीत अधिवेशन 5 नंबर दिने आज गृह न भिन्न भिन्न विषय थी आलोचना होता। शून्यकाल विरोधी दल मान को समय नाई देयाथिबार अभियोग करी शासक और विरोधी सदस्य मानकर भित्रे किछि समय लगी हो हल्ला होता। राज्य अन्वेष योजना बंद करबार के नहीं विरोधी कांग्रेस तरफ आगत गोटे मुलतवी प्रस्ताव उपरे होता वितर्क थी। आबा 5 बछर लगी ई योजना जारी रखबार के विभागीय स्तर थी विचार कराउछि बोली विभागीय मंत्री कहिथिले। मंत्री उत्तर उतरु उपवाचस्पति विरोधी आड़ आगत मुलतवी प्रस्ताव के अग्राह्य करथिले। राज्य सरकार 2027 मसीहा शेष तक मेगा पानी जल जोगाण प्रकल्प जरिए सबको सफा पीबार पानी जुगई देवार के प्रतिश्रुतिबद्ध आन बोली पंचायतीराज मंत्री रविनारायण नायक आज विधानसभा न कहिछन। ई बाबद गोटे प्रश्नर उत्तर थी मंत्री श्री नायक कहिछन राज्य एब तक 35 पीबार पानी प्रकल्प काम शेष होता बेलके 66 प्रकल्प काम 90% पूरा होइछे। धारी समय थी सब प्रकल्प काम शेष हेबा गला 17 मास भितरे 22 प्रकल्प काम शेष होइछे बोली मंत्री श्री नायक कहिछन। प्रवासी श्रमिक मान समस्या समाधान लगी उपमुख्यमंत्री कनकवर्धन सिंह देव अध्यक्षता थी गोटे खास कार्यबल टास्कफोर्स गठन कर टास्कफोर्स भिन्न भिन्न विभाग सहित 3 बैठक कर श्रमिक मान निजर इलाकान केन्ता करी विकल्प कमानी बाट जुगई दि जापरवा से दिगे पदक्षेप नि श्रमंत्री गणेशराम सिंह खुंटिया आज गृहन कहीन। जिला स्तर अंतराज्य प्रवासी श्रमिक अधिनियम 1979 अनुसार ठिकादार अनलाइन आवेदन जरिए बाहर राज्य के श्रमिक पठावा लगी लाइसेंस पाइथिसन। इ बछर जिला स्तर 1107 छन ठिकादार को बाहर राज्य 70,360 छन प्रवासी श्रमिकों निजुक्ति लगी लाइसेंस दिया जाइछे बोली मंत्री श्री खुंटिया कहिछन। राज्य मुनुष और जंगली जंतु लड़ई थी गला 10 बछर भितर 1398 छन जीवन जाइलगी सरकार 6,174,00,000 नु अधिका टंका क्षतिपूरण बाबदे देछन बोली जंगल और परिवेश मंत्री गणेशराम सिंह खुंटिया आज विधानसभा न कहिछन। मंत्री श्री खुंटिया कहिछन गला 10 बछर भितर इ समय थी भिन्न भिन्न कारण नु 5,609 जंगली जंतु जीवन जाइए जो अन्य जंतु मान जीवन हानि रोकवार लगी सरकार सब् संभव पदक्षेप नौछन। सेन्ता जंगली जंतु बासस्थली बढ़ावार जंगली निया के आयत करबार लगी सरकार पदक्षेप नौछन बोली मंत्री श्री खुंटिया कहिछन। केन्द्र सरकार सारा देशे थिबा राज्य राजभवन मानकर ना बदलेकिरी लोकभवन करबार के घोषणा करिछन। इतर सहित प्रधानमंत्री आवासिक कार्यालय नुआ ना सेवा तीर्थ रखा जाइछि। केन्द्रीय सचिवालय ना के भी बदला जाइकिरी कर्तव्य भवन करा जाइछि। सूचना अनुसार भुवनेश्वर थिबा ओडिशा राजभवन ना गलाकाल लोकभवन भावे घोषणा करा जाइछि। राज्य आस्थानु धान घिना मूल होइछे। भुवनेश्वर लोकसेवा भवन न गलाकेल खाद्य जोगाण और खाउटी कल्याण मंत्री कृष्ण चंद्र पात्र राज्य और जिला धान मिल संघर सदस्य मानकर संगे आलोचना करबार उतरु निष्पत्ति निया जाइछे। बैठक ती मिलर संघ तरफ भिन्न भिन्न समस्या बाबदे मंत्री को दाबी पत्र दिया जाइतला। दाबी मानकु विचार करिकि खूब जल्दी समाधान करा जेबा बोली मंत्री प्रतिश्रुति देथिले। राज्य जोगाण निगम आउ कस्टम मिलर्स मानकर भित्रे बुझामणा पत्र स्वाक्षरित हेबार उतरु आस्थानु धान घिना प्रक्रिया मूल होइछे। आपण माने खबर सुनुछन आकाशवाणी संबलपुर केन्द्रनु। ସମ୍ବଲପୁରନ ଆଜିଠାରୁ 30 ନମ୍ବର ଜାତୀୟ ସଡ଼କ ସାଇକେଲ ଚଲାବାର ପ୍ରତିଯୋଗିତା 2025 ମୂଲ ହୋଇଛି। ସାଇକ୍ଲିଂ ଫେଡେରେସନ ଅଫ୍ ଇଣ୍ଡିଆ ଆଉ ଓଡ଼ିଶା ସାଇକ୍ଲିଂ ଏସୋସିଏସନ ତରଫ ହୋଇଥିବା ଏହି ପ୍ରତିଯୋଗିତା ସକାଳ 9 ବଜେ ସମ୍ବଲପୁର ସହର ପାଖ ନକ୍ସାପାଲି ଓଭରବ୍ରିଜ୍ରୁ ବିଧିବଦ୍ଧ ଭାବେ ଉଦ୍ଘାଟିତ ହୋଇଥିଲା। ପ୍ରତିଯୋଗିତା ଡିସେମ୍ବର 6 ତାରିଖ ତକ ହେବ। ଏଥି ବରିଷ୍ଠ କନିଷ୍ଠ ଆଉ ଉପକନିଷ୍ଠ ବର୍ଗଥି ସାରା ଦେଶ ହଜାରେନୁ ଅଧିକା ପ୍ରତିଯୋଗୀ ଭାଗ ନେଇଛନ୍। ଏହି ପ୍ରତିଯୋଗିତାଥି ଯେନ୍ ଖେଳାଳିମାନେ ଚମ୍ପିୟନ୍ ହେବେ ସେମାନେ ଜାପାନ ହେବାର୍କେ ଥିବା ଅନ୍ତର୍ଜାତୀୟ ସାଇକେଲ ଚଲାବା ପ୍ରତିଯୋଗିତାଥି ଭାଗ ନେବେ ବୋଲି ଜଣାପଡ଼ିଛି। ଜାତୀୟ ସଡ଼କ ସାଇକେଲ ଚଲାବା ପ୍ରତିଯୋଗିତା ଉଦେ ଓଡ଼ିଶା ସାଇକ୍ଲିଂ ଏସୋସିଏସନର ସଭାପତି ମିନତୀ ମହାପାତ୍ର କହିଛନ୍,
30ତମ ଜାତୀୟ ରୋଡ୍ ସାଇକ୍ଲିଂ ପ୍ରତିଯୋଗିତା ଆମର ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଛି। ଏଇଟା ଆମ ପାଇଁ ବହୁତ ବଡ଼ ଗର୍ବର କଥା, କାହିଁକି ନା ଏବେ ଦ୍ୱିତୀୟ ଥର ପାଇଁ ଲଗାତାର ଗଲା ବର୍ଷ ପୁରୀରେ ହୋଇଥିଲା, ଏଥରକ ଆମର ସମ୍ବଲପୁରରେ ହେଉଛି। ଆମର ମୂଳ ଉଦ୍ଦେଶ୍ୟ ହେଲା ଯେ ସାଇକ୍ଲିଂ ଗେମ୍କୁ କେମିତି ଓଡ଼ିଶାରେ ପ୍ରଚାର ପ୍ରସାର ହେଇପାରିବ, ଆମର ଓଡ଼ିଆମାନଙ୍କ ମଧ୍ୟରେ ଗୋଟେ ଏନ୍ଭାୟରମେଣ୍ଟ, ଆମର ସ୍ପୋର୍ଟସ୍ ଏନ୍ଭାୟରମେଣ୍ଟ ଫର୍ ସାଇକ୍ଲିଂ ଏଇଟା କ୍ରିଏଟ୍ କରିବା ପାଇଁକା ଏହାଟା ଗୋଟେ ମୂଳ ଉଦ୍ଦେଶ୍ୟ।
ମକ୍ସିର ମାସର ଉଜ୍ଜଲ ପଖର ଦ୍ୱାଦଶୀ ତିଥି ଅବସରରେ ଆଜି ପୁରୀନ ଭିନ୍ ଭିନ୍ ମଠମାନଙ୍କେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଉଛି। ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଅନୁଗାମୀମାନଙ୍କର ଏଇଟା ଗୋଟିଏ ମୁଖିଆ ପରବ ଆଏ। ଏ ବଛର ଭଗବାନ ଶ୍ରୀକୃଷ୍ଣଙ୍କ ଲାଗି 875 ଅଧିକା ରକମର ଖାନପାନ ତିଆରି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସହିତ ବୀରମହାରାଜପୁର ବଡ଼ଖମାର ଗାଁର ଶ୍ୟାମସୁନ୍ଦର କୁଞ୍ଜକୁ ଟିର୍ଣ୍ଣପିଲ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଯାଇଛି। ଏ ଅବସରରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ସେନ୍ତା ଆଇବାକାଲି ତ୍ରୟୋଦଶୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିର ମହାପ୍ରଭୁମାନଙ୍କର ବନକ ଲାଗି ନୀତି ହେବା। 2 ନମ୍ବର ଭୋଗ ଶେଷ ହେବାର ଉତ୍ତରୁ ନୀତିକାନ୍ତି ମୂଲ ହେବା। ଏଥିଲାଗି ଆଇବାକାଲି ସଞ୍ଜବେଲର 5 ବଜେରୁ ରାତି 10 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଆଜି ହେଉଛି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ। 1984 ଆଜିର ଦିନେ ମଧ୍ୟପ୍ରଦେଶର ଭୋପାଳ ୟୁନିୟନ କାର୍ବାଇଡ୍ କାରଖାନାରୁ ଗ୍ୟାସ୍ ଲିକ୍ ହେବାରୁ ହଜାର ହଜାର ଲୋକଙ୍କର ଜୀବନ ଯାଇଥିଲା। ସେ ଦିନକେ ସୋର କରିକି ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ଲାଗି ଆଜିର ଦିନକେ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଭାବେ ପାଳନ କରାଯାଉଛି। ସେନ୍ତା ପ୍ରଦୂଷଣକେ ରୋକବାର ଲାଗି ଲୋକଙ୍କର ଭିତରେ ସଚେତନତା ସୃଷ୍ଟି କରବାରଟା ଆଜିର ଦିବସର ମୁଖ୍ୟ ଲକ୍ଷ୍ୟ ଆଏ। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ପ୍ରଦୂଷଣ ସମସ୍ୟାର ସମାଧାନ ଲାଗି ନୂଆ ସୃଜନ ଆଉ ଜନଭାଗିଦାରୀ। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମମାନ କରାଯାଇଛି। ବଲାଙ୍ଗୀର ଜିଲ୍ଲାନ ହୋଇଥିବା ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ସମାରୋହରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇକରି ପ୍ରଦୂଷଣ ମୁକ୍ତ ଭାରତ ଗଠନ ଉପରେ ଆଲୋଚନା କରିଥିଲେ। ଏ ଅବସରରେ ସବୁଜ ଭବିଷ୍ୟତ ଲାଗି ସ୍ଥାୟୀ ଜୀବନଯାପନ ଉପରେ ଗୋଟିଏ ଆଲୋଚନାଚକ୍ର ହୋଇଥିଲା। ଦେଶେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2 ନମ୍ବର କ୍ଷିପ୍ ମୂଲ ହେବାର ଦିନ 50 କୋଟିରୁ ଅଧିକା ଗନ୍ତି ଫର୍ମ ବଣ୍ଟାଯାଇଛି ବୋଲି ଭାରତୀୟ ନିର୍ବାଚନ ଆୟୋଗ ତରଫରୁ କୁହାଯାଇଛି। ଆୟୋଗଙ୍କ ସୂଚନା ଅନୁସାରେ ଏବତକ 40 କୋଟି ଦରଖାସ୍ତ ଫର୍ମର ଡିଜିଟାଲକରଣ କରାଯାଇଛି। ଦେଶ 9ଟା ରାଜ୍ୟ ଆଉ 3ଟା କେନ୍ଦ୍ରଶାସିତ ଅଞ୍ଚଳ ଗଲା ମାସର 4 ତାରିଖରୁ ଏସ୍ଆଇଆର୍ 2 ନମ୍ବର କ୍ଷିପ୍ ମୂଲ ହୋଇଛି। ଏ ଅଭିଯାନଟି ଆଇବା ବଛର ଫେବୃଆରୀ 7 ତାରିଖକେ ଏହି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ସଂଶୋଧିତ ଭୋଟର ତାଲିକା ବାହାରିବା। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଆଇବା 5 ତାରିଖ ଦିନ 10 ବଜେ ଦାବି ନେଇକରି କରାଯାଉଥିବା ଜମା ଟଙ୍କାର ସୁରକ୍ଷା ସଚେତନତା ଶିବିର ହେବା। ଆପଣମାନଙ୍କର ପୁଞ୍ଜି ଆପଣମାନଙ୍କର ଅଧିକାର ଶୀର୍ଷକ୍ତି ହେବାର୍କେ ଥିବା ଏହି ଶିବିରଟି ଦାବି କରାନାଇଯାଇଥିବା ବ୍ୟାଙ୍କମାନଙ୍କର ଜମାଖାତାମାନଙ୍କର ବାବଦେ ସୂଚନା ଦିଆଯିବା। ଜିଲ୍ଲାର ଗ୍ରାହକମାନଙ୍କର ନିଜର ପୁଞ୍ଜି ଉପରେ ନିଜର ଅଧିକାର ସାବ୍ୟସ୍ତ କରବାର ଦିଗେ ବ୍ୟାଙ୍କ ଶାଖା ଆଉ ଜୀବନ ବୀମା କମ୍ପାନୀ ତରଫରୁ ଏଇଟା ଗୋଟିଏ ବଡ଼ ପଦକ୍ଷେପ ଆଏ ବୋଲି କୁହାଯାଉଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଆର୍ଥିକ ସ୍ୱାକ୍ଷରତା ସାମାଜିକ ଅଧିକାର ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାଥି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଅଧ୍ୟକ୍ଷତା କରିଥିଲେ। ଅତିଥି ଓ ବିଶେଷଜ୍ଞମାନେ ଆର୍ଥିକ ସ୍ୱାକ୍ଷରତା ଅର୍ଥନୈତିକ ସାମାଜିକ ଆଉ ଅଧିକାରର ଲକ୍ଷ୍ୟ ଆଉ ଗୁରୁତ୍ୱ ବାବଦେ ବୁଝିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ର 17 ବଛରରୁ କମ୍ ବୟସ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ବାଳିକା ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି। ରାଜ୍ୟ ଆଇବା 4 ତାରିଖରୁ ରାତିର ତାପମାତ୍ରା 2ରୁ 4 ଡିଗ୍ରୀ ତକ କମିକରି ଶୀତ ଫେର୍ ବଢ଼ବା। ଆଜି ଆଉ ଆଇବା କାଲି ବଡ଼ଭାଗୀ ଜାଗାନ ରାତିର ତାପମାତ୍ରା 12ରୁ 15 ଡିଗ୍ରୀ ଉପରେ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେନ୍ତା ଆଇବା କାଲି ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟନ ବହଳିଆ କୁହୁଡ଼ି ଦେଖାଯିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଖାଏ ବିଧାନସଭାନ ଓଡ଼ିଶା ଜନବିଶ୍ୱାସ ବିଲ୍ 2025 ଉପରେ ଚାଲିଛି ଆଲୋଚନା। ରାଜ୍ୟ ଆଶ୍ରାନୁମୂଲ ହେଲା ଧାନଘିନା ସମ୍ବଲପୁରନ ଉଦ୍ଘାଟିତ ହେଲା ଜାତୀୟ ସଡ଼କ ସାଇକେଲ ଚଲା ପ୍ରତିଯୋଗିତା 2025 ଆଉ ପ୍ରଦୂଷଣ ସମସ୍ୟାର ସମାଧାନ ଲାଗି ନୂଆ ସୃଜନ ଆଉ ଜନଭାଗିଦାରୀ ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।